ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री राधा कृष्ण चंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान जी कृपाद पद्मे बलपूर्ण प्रवेदन करी। श्रील गुरुदेव श्री श्रीमान भक्ति स्वरूपानंद स्वामी गुरु महाराज पद पद्मे बलपूर्ण प्रवेदन करी। इसकन प्रतिष्ठा आचार्य श्री श्रीमान श्री भक्ति विधान स्वामी गोपाल महाराज पद पद्मे बलपूर्ण प्रवेदन करी। समस्त साधु गुरु वैष्णव तथा पुष्ट वैष्णव स्वामी मातृपूर्ण प्रवेदन करी। आज आम श्रीमद्भागवतम दशम स्कंद षष्ठ अध्याय कथा आरंभ करवा। भगवान के लीला आरंभ हो गले। आविर्भाव समय सब देवता मैंने आसी स्तुति करते नंद आनंद आम गत काल शुणिले नंद आनंद नंद उत्सव तेना आज शुणा षष्ठ दिन लीला। भगवान छः दिन रही लीलाटी आरंभ हो सुखदेव गोस्वामी कहते या भितर जे आ कि लीला नाला ता नुह भगवान रूप एवली जे देखुले से मोहित होकर रोते ये आचार्य मैंने कहती ये जो लीलाटी भगवान चाहते जो मैंने बणरे रोते कोल बिल एम सब एम भगवान को दर्शन पाई ना भगवान कृपा करने लीलाटी दर्शन देवे गोटे लीलें भगवान को अनेक कार्य साधित हुए भगवान छः दिन रही लीलाटी होता पुतना आसला हत्या करने पुतना हानर लीला भगवान जो रही कितने सुंदर रूप तर जो मैंने थे नंदमा नंद गृह नंद अगणारे इत्यादि सब रही कित भाग्य कृष्ण दर्शन पाँच बलराम दर्शन पाँच ये भाव सेवार निजुक्त रही किए कौन सब सेवा कर भगवान सेवार किसी ना सीमा ना से रही अधिका हो पार ना सीमा कम्प्लीट हो गला भगवान सी हो प्रकृत परम उपभोगकारी तेणु सारा त्रिलोकर वासी मैंने त्रिलोकवासी मैंने भगवान को सेवा करेंगे तो से कम्प्लीट हम ना भगवान सरजा ना सेवा किसी ना करने ना समस्त सेवा करें भगवान सेवार सुजोग प्रदान करमर कर्तव्य हूँ आम स्वरूप हूँ सेवा करवा आई सेवा कले ही प्रकृत आनंद जान प्राप्त हे तेणु नंदालय जो मैंने सब अच्छा के भाग्यवान भाग्यवती से मैंने भगवान सेवार निजुक्त अच्छा ये दरकार से दरकार दरकार सब कर चली भारत गोटे गोटे दिन जाऊँगी आनंद गोटे रूप जो रही रूप देखने मोहित होते रूप आचार्य मैंने कहते भगवान रूप सौंदर्य रही कहीं वर्णना करें कहीं जी वर्णना करेंगे सी मोहित हो जामी कथाटे अच्छी पोटासीयम साइनाइड गोटे रही गोटे पदार्थ जहाँ को पटे पकड़ा मैंने से मृत्युवरण कर टेस्टा किए जापार ना एपर्तंत किए जापार ना से ही भाव भगवान जो रूपमाधुर अच्छी कहीं वर्णना करें कारण जी वर्णना कर मोहित हो जाऊँगी सब रही तथापि भगवान लीला सब वर्णना चली तेणु आम पांचटी अध्याय वर्णना करदे आ पंचाशी अध्याय रे गोटे पर गोटे अध्याय पाठ करे संक्षेप छः दिन लीला नंद पूर्व आम गत काली जो जा नंद मथुरा को जाते टैक्स देवाई से वसुदेव कही भाव में तुम उत्पाद हम से वसुदेव जान लें प्रकृत में सी जो पुत्र को नहीं छाड़ कर आसते गोकूल नंद महाराज जानना सी भावंट ये मोर पुत्र कथार यहाँ से आश्वासन पाइले ये सब कथ रही कि सी कही तुम से उत्पाद हम तुम शीघ्र जाओ ये रुहना बेस समय यह गत का से सब कथ नंद बाटर जो आस रही न रही आस रही जो मैंने ग्राम रु आसर देखापी तर आनंद गोटे कथा अच्छी जे व्यक्ति अच्छा कथ कहुए ओडार कथा यहाँ ढेकाना ढेकाना उदाहरण ढेकाना लोक मैंने ଏତେ ଉନ୍ନତ ନୁହନ୍ତି ବୋଲି ଭାବନ୍ତି ସେମାନେ ସାଧାରଣତଃ। ଗୋଟେ ଯାଇଥିଲେ ସହରକୁ ଯାଇଥିଲେ, ସହରରେ ସବୁ କୋଠା ସବୁ ରହିଛି, ହଁ ବହୁତ 10 ମହଲା 15 ମହଲା 20 ମହଲା 25 ମହଲା ଏସବୁ ରହିଛି। ହଁ ସେ ସବୁ ଦେଖୁ ସେ ଆକାଶ ଏତେ ସବୁ ଉଚ୍ଚ କୋଠା ରହିଛି। ଆଉ ଗୋଟେ ଲୋକଟେ ଆସିଲା କହିଲା କେତେ ମହଲା ଗଣିଲ, ନା ଏତିକି ମହଲା, ନା ଏତିକି ଟଙ୍କା ଦିଅ, ଏତେ ମହଲା ଗଣିଲ। ଏଇଭଳି ଭାବରେ କଥା ଅଛି। ହଁ ଗ୍ରାମର ଯେଉଁମାନେ ଆସନ୍ତି ସହର ଦେଖିକି ଆଶ୍ଚର୍ଯ୍ୟ ହେଇଯାଆନ୍ତି, ସହରର ଯେଉଁ ଚାକଚକ୍ୟ ସବୁ ରହିଛି, କେତେ କ'ଣ ସବୁ କଥା ରହିଛି। ମଥୁରା ସହର, ଇଏ ହେଉଛି ବୃନ୍ଦାବନ ଗ୍ରାମ, ଗୋକୁଳ ବଣ, ବଣ ବୃନ୍ଦାବନ ବଣ ସିଏ। ଯାହା ହଉ, ଏହିଭଳି ଭାବରେ ନନ୍ଦ ମହାରାଜ ଆଉ ସେଠି ନ ରହିକରି ସେ ଆସୁଛନ୍ତି, ବାଟରେ ଚିନ୍ତା କରୁଛନ୍ତି। ନନ୍ଦପତି ବଚ ସୌରେ ନ ମୃଷେଜ ବିଚିନ୍ତୟନ, ସୁରସେନଙ୍କ ପୁତ୍ର ସୌରୀ, ସୌର ସୁରସେନ, ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ବସୁଦେବ ହେଉଛନ୍ତି ବା ଇଏ ସୌରୀ ବୋଲି କୁହାଯାଏ ତାଙ୍କୁ, ସୁରସେନଙ୍କ ପୁତ୍ର ହିସାବରେ। ତେଣୁ ଚିନ୍ତା କରୁଛନ୍ତି ବାଟରେ ଆସିଥିଲା ବେଳେ ନନ୍ଦ ମହାରାଜ, ଅତି ବଚ ସୌରେ ନ ମୃଷେତି ବିଚିନ୍ତୟନ, ସୌରୀ ଆନକ ଦୁନ୍ଧୁ ବି ସେ ତାଙ୍କର କଥା କେବଳ ମିଥ୍ୟା ହୁଏ ନାହିଁ। ତେଣୁ ସତ୍ୟ ପ୍ରସିଦ୍ଧ ଥିଲେ, ସେଥିପାଇଁ କଂସ ତାଙ୍କ କଥାରେ ବିଶ୍ୱାସ କରିଗଲା, କହିଥିଲେ ସେଇଟା ଏତେ ସତ୍ୟ ଭାବ ଥିଲେ ସିଏ। ତେଣୁ ବାଟରେ ଚିନ୍ତା କରୁଛନ୍ତି, ଇଏ ତ କେବେ ମିଥ୍ୟା କହିବେ ନାହିଁ, ତେଣୁ କ'ଣ ଅସୁବିଧା ହେବ, କ'ଣ ଉତ୍ପାଦ ହେବ। ହରିଂ ଜଗାମ ଶରଣ ଉତ୍ପାଦାଗମ ସଙ୍କେତ, କ'ଣ ଉତ୍ପାଦ ହେବ, ମୋ ପୁଅ ରହିଛି ନୂଆ ଜନ୍ମ ହେଇଛନ୍ତି, ସେ ଯାଇଛନ୍ତି 4-5 ଦିନ ହେଇଥିଲା, 6 ଦିନ ଆସୁଛନ୍ତି, ସିଏ 6 ଦିନରେ 5 ଦିନରେ ଯାଇଥିଲେ, ବର୍ତ୍ତମାନ ଆସୁଛନ୍ତି। ବାଟ ସାରା ହରିଂ ଜଗାମ ଶରଣ, ହରିଙ୍କର ଚିନ୍ତା କରୁଛନ୍ତି, ହରି ରକ୍ଷା କରନ୍ତୁ, ହରି ହରଣ କରିବେ, ସଙ୍କଟ ହରଣ କରିବେ, ହରି କରିବେ ବହୁ ପାରି, ଏ ଗୋଟେ କଥାଟି ରହିଛି। ତେଣୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରିଂ ଜଗାମ ଶରଣ। ବିପଦ ଆମର ଆସିବ ଜୀବନରେ, ବିପଦ ଆସିଲେ ଆମେ ସେଇଟା ଯଦି ଭଗବାନଙ୍କୁ ସ୍ମରଣ କଲେ ତାହେଲେ ସେ ବିପଦଟା ଆଉ ବିପଦ ନୁହଁ, ସେଇଟା ସମ୍ପଦରେ ପରିଣତ ହୋଇଯିବ। କିନ୍ତୁ ଯଦି ସମ୍ପଦ ଆସିଲା, ବହୁତ ଧନ ସମ୍ପତ୍ତି ସବୁ ରହିଛି, କିନ୍ତୁ ଆମେ ଭଗବାନ ଭୁଲିଗଲେ ତାହେଲେ ସେଇଟା ସମ୍ପଦ ନୁହଁ, ସେଇଟା ବିପଦ। ବିପଦରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ ତାହେଲେ ଆମେ ପରୀକ୍ଷାରେ ପାସ୍ ହୋଇଗଲେ। ବିପଦଟା ହେଉଛି ଭଗବାନଙ୍କ ଦ୍ୱାରା ଗୋଟେ ପରୀକ୍ଷା ଆମ ପାଇଁ, ଆମେ ଏତେ ଶିକ୍ଷା କଲେ ସବୁ କଲେ ଆମର କେଉଁ ସ୍ଥିତିରେ ଆମେ ଅଛେ, ସେଇଥିପାଇଁ ବିପଦ ସବୁ ଆସୁଛି ଜୀବନରେ, ସବୁ ବିପଦ ଆସିବ। ବିପଦ ଆସିଲେ ଯଦି ଭଗବାନଙ୍କ ସ୍ମରଣ ହେଲା ତାହେଲେ ବୁଝିବାକୁ ପଡ଼ିବ ଯେ ଆମେ ପରୀକ୍ଷାରେ ପାସ୍ ହୋଇଗଲେ। ତେଣୁ ଏହିଭଳି ଭାବରେ ନନ୍ଦ ମହାରାଜ ଭଗବାନଙ୍କ ସ୍ମରଣ କରୁଛନ୍ତି, ହରିଂ ଜଗାମ ଶରଣ ଉତ୍ପାଦାଗମ ସଙ୍କେତ, କ'ଣ ଉତ୍ପାଦ ଆସିବ, କ'ଣ ଉତ୍ପାଦ ଆସିବ, ଭୟ ଭୟ ଉତ୍ପାଦ ସଙ୍କେତ, ଭୟ କରୁଛନ୍ତି ସିଏ, କ'ଣ ହେବ ଅସୁବିଧା, ମୋ ପୁଅର କ'ଣ ଅସୁବିଧା ହେବ କି ଭଗବାନ ସିଏ। କିନ୍ତୁ ତାଙ୍କ ପାଇଁ ଏଭଳି ଭାବରେ ସିଏ ଚାହୁଁଛନ୍ତି, ସିଏ ଯିଏ ସମସ୍ତଙ୍କର ସୁରକ୍ଷା ପ୍ରଦାନ କରୁଛନ୍ତି। ଭଗବାନ ନିଜେ ଭଗବତ ଗୀତାରେ ନ କହିକରି କହିଲେ ଅର୍ଜୁନ ତମେ ଘୋଷଣା କର, କୌନ୍ଦେ ପ୍ରତି ଜାନି ହିଁ ନ ଆମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର ମୁଁ ରକ୍ଷା କରିବି, ମୋର ଭକ୍ତର କେବଳ ବିନାଶ ହେବ ନାହିଁ। ନିଜେ ନ କହିକିରି ଅର୍ଜୁନଙ୍କ ଦ୍ୱାରା କହିଲେ ତମେ ପ୍ରତିଜ୍ଞା କର, ଏଇଟା ଆଚାର୍ଯ୍ୟମାନେ ଟୀକାରେ କୁହନ୍ତି, ଏଇଟା କହିବାର ଉଦ୍ଦେଶ୍ୟ ଥିଲା। ଭଗବାନ ବେଳେବେଳେ ତାଙ୍କ କଥାକୁ ମଧ୍ୟ ରକ୍ଷା କରନ୍ତି ନାହିଁ, ତେଣୁ କାଳେ ଭକ୍ତମାନେ ଭଗବାନ କଥାରେ ଟିକେ ସନ୍ଦେହ କରିବେ, ସେଇଥିପାଇଁ ଭକ୍ତଙ୍କର କଥାକୁ ଭଗବାନ ରକ୍ଷା କରିବେ। ତେଣୁ ଅର୍ଜୁନଙ୍କୁ କହିଲେ କୌନ୍ତେୟ ପ୍ରତି ଯାହାନି, ଏ କୁନ୍ତୀ ପୁତ୍ର ତମେ ଘୋଷଣା କର, ନାମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତ କେବଳ ବିନାଶ ହେବ ନାହିଁ। ତେଣୁ ଭଗବାନ ତାଙ୍କର ଭକ୍ତଙ୍କୁ ସୁରକ୍ଷା କରନ୍ତି, କିନ୍ତୁ ଏଠି ଭକ୍ତ ତାଙ୍କର ଭଗବାନଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଛନ୍ତି, କ'ଣ ହେବ ମୋର ପୁଅର, ହରି ରକ୍ଷା କରନ୍ତୁ। ଏଇଭଳି ଭାବରେ ବାଟ ସାରା ସେ ଏକୁଟା ଯାଇନଥିଲେ, ତାଙ୍କ ସହିତ କେତେଜଣ ଯାଇଥିଲେ, ଗୋପମାନେ ମଧ୍ୟ ଯାଇଥିଲେ, ସବୁ ଆସୁଛନ୍ତି ବାଟ ସାରା ଚିନ୍ତା କରି କରିକିରି। ତେଣୁ ଏଣେ କ'ଣ ହେଇଛି ନା, କଂସେନ ପ୍ରହିତା ଘୋରା ପୁତନା ବାଳଘାତିନୀ ଶିଶୁଚାର ନିଘ୍ନନ୍ତି ପୁର ଗ୍ରାମ ପ୍ରଜା ଦିଶୁ। ଆ ପୂର୍ବରୁ ଗୋଟେ ଚତୁର୍ଥ ଅଧ୍ୟାୟଟାକୁ ମୁଁ ବିସ୍ତାର ଭାବରେ ବର୍ଣ୍ଣନା କରିନାହିଁ, ଯେଉଁ ଚତୁର୍ଥ ଗୋଟେ ଭଗବାନଙ୍କ ଆବିର୍ଭାବ ପରେ ଆଉ କ'ଣ ଗୋଟେ ହତ୍ୟା ଫତ୍ୟା କଥା ଚିନ୍ତା କରିବାକୁ ମୁଁ କହିଲି ନାହିଁ, କିନ୍ତୁ ବର୍ତ୍ତମାନ ସେଇଟାକୁ କହିଦେବା ଯେ ଯେଉଁ ବସୁଦେବ ନେଇକରି ଛାଡ଼ିକରି ଆସିଥିଲେ ତାଙ୍କ ପୁତ୍ରକୁ, ନନ୍ଦଙ୍କର କନ୍ୟାକୁ ଆଣିକି ଆସିଥିଲେ, ସେତେବେଳେ ଇଏ ହେଲା, ସେତେବେଳେ ଆସି ପହଞ୍ଚିଗଲେ ଭଗବାନଙ୍କୁ ଛାଡ଼ିକରି ସେ କନ୍ୟାକୁ ଆଣିକି ଆସିଗଲେ, ଭଗବାନଙ୍କୁ ଯେତେବେଳେ ନେଲା ବେଳେ ତାଙ୍କର ସବୁ ଶଙ୍ଖଳା ବନ୍ଦୀ ଫନ୍ଦି ସବୁ ହେଇଥିଲେ, ସବୁ ଚେନ୍ ଫେନ୍ ଲଗାହେଇଥିଲା, ସବୁ ଖୋଲି ଯାଇଥିଲା, ଆମେ କହିଥିଲୁ ସେଇଟା। ଆଉ ଯେତେବେଳେ ଆସି ପହଞ୍ଚିଗଲେ ସେତେବେଳେ ସବୁ ପୁଣି ବନ୍ଦ ହେଇଗଲା, ବନ୍ଦୀ ହେଇଗଲା, କବାଟ ଫବାଟ ବନ୍ଦ ହେଇଗଲା, ସବୁ ହେଇଗଲା, ଆଶ୍ଚର୍ଯ୍ୟଜନକ ଭାବରେ ସବୁ ହେଇଗଲା। ସିପାହୀମାନେ ସବୁ ଶୋଇଥିଲେ, ସିପାହୀମାନେ ସବୁ ଜାଗ୍ରତ ହେଇଗଲେ, ନିଦ୍ରା ଭାଙ୍ଗିଗଲା, କନ୍ୟାର କ୍ରନ୍ଦନ ଶୁଣିଥିଲେ, ତେଣୁ ସାଙ୍ଗେ ସାଙ୍ଗେ ଦୌଡ଼ିଲେ ସେମାନେ କଂସକୁ ଖବର ଦେଲେ। କଂସକୁ ଯେତେବେଳେ ଖବର ଦେଲେ, କଂସ ସେଇଠୁ ସେ ତ ଅପେକ୍ଷା କରିଛି କେବେ ଜନ୍ମ ହେବ, କେବେ ଜନ୍ମ ହେବ, କେବେ ଜନ୍ମ ହେବ, ସବୁବେଳେ ଭୟ। ଆମେ ଆ ପୂର୍ବରୁ କହୁଥିଲେ, ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହି ଅବଶ୍ୟ ତନ୍ମୟ ଜଗତ, ସବୁବେଳେ ସେ ଚିନ୍ତା କରୁଥିଲେ କୃଷ୍ଣଙ୍କୁ। କୃଷ୍ଣ ତ ଜାଣିନାହାନ୍ତି ଅଷ୍ଟମ ଗର୍ଭମୂଳ ହତ୍ୟା କରିବ, ଏଇଭଳି ଭାବରେ ଚିନ୍ତା କରୁଥିଲେ, ସବୁବେଳେ ଭୟ କରୁଥିଲେ। ଖାଇଲା ବେଳେ, ବସିଲା ବେଳେ, ଶୋଇଲା ବେଳେ, ଚାଲିଲା ବେଳେ, ଯେଉଁ ସମୟରେ ଚିନ୍ତିଆନ ଋଷିକେଶ, ଋଷିକେଶ ଭଗବାନଙ୍କର ଚିନ୍ତା କରୁଥିଲେ, ଏବଂ ଅପଶ୍ୟତ ତନ୍ମୟ ସବୁଠାରେ ସେ ଦେଖୁଥିଲେ ଭଗବାନଙ୍କୁ, ଋଷିକେଶଙ୍କୁ ଦେଖୁଥିଲେ। ମୋର କାଳ ଭଗବାନଙ୍କ ଯେଉଁମାନେ ଶରଣରେ ଯିବେନି, ଭଗବାନ ତାଙ୍କ ପାଇଁ ମୃତ୍ୟୁ ରୂପରେ ଆସିବେ, ମୃତ୍ୟୁ ସର୍ବହରସାହମ କାଳ ରୂପରେ ଦେଖୁଥିଲେ। ତେଣୁ ଏ ଯେତେବେଳେ ଖବର ପାଇଲେ ସାଙ୍ଗେ ସାଙ୍ଗେ ଦୌଡ଼ିଲେ, ସାଙ୍ଗେ ସାଙ୍ଗେ ଦୌଡ଼ିଲା, ଆଉ ତ ନିଦ ହେଇନି ତାଙ୍କୁ, ରାତିରେ ସେ ଶୋଉଛି, ଶୋଇଲା ବେଳେ ତ ଭୟ କରୁଛି ନା, ଆସିଯିବ ମୋର କାଳ। ତେଣୁ ଶୋଇ ଦୁଇ ପଡ଼ିଲେ, ତା ପୂର୍ବ ରାତିରେ ଯେଉଁ ହେଇଥିଲା ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଯେଉଁ ଆବିର୍ଭାବ ହେଇଥିଲେ, ଜନ୍ମାଷ୍ଟମୀ ତିଥିରେ ବର୍ଷା ବର୍ଷ ସବୁ ହେଇଥିଲା, ଆଚାର୍ଯ୍ୟମାନେ କୁହନ୍ତି। ସିଏ ଆଉ ଯେଉଁ ରାଜପଥ ରହିଛି, ସେ ରାଜପଥରେ ନ ଯାଇକରି ସର୍ଟକଟ୍ ପଥରେ ପଳେଇଲେ ଜେଲ୍କୁ, ଜେଲ୍କୁ ଯିବା ପାଇଁ ସର୍ଟକଟ୍ ରାସ୍ତାରେ ପଳେଇଗଲେ, ଘାସ ଫାସ ସବୁ ହେଇଛି, ବର୍ଷା ହେଇକିରି, ଜୟ ଶ୍ରୀ ଶ୍ରୀ ଗୌନିତାୟ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର, ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୁ କି ଯାଏ। ତେଣୁ ଏ ସର୍ଟକଟ୍ରେ ଯିବା ପାଇଁ ବସିଲେ ବାଟରେ ଦୁଇ ଚାରି ଥର ଖସି ପଡ଼ିଲେ ମଧ୍ୟ, ଏଇଟା ମଧ୍ୟ ଆଚାର୍ଯ୍ୟମାନେ କହିଛନ୍ତି ଟିକାରେ। ଯାଇ ପହଞ୍ଚିକି ଦେଖିଲେ, ହଁ ଅଷ୍ଟମ ଗର୍ଭ ଦେବକୀ କ୍ରନ୍ଦନ କରୁଛନ୍ତି, ଇଏ ପୁତ୍ର ନୁହେଁ, ଏ କନ୍ୟା, ଆକୁ ଛାଡ଼ିଦିଅ, ଛାଡ଼ିଦିଅ ଭାଇ, ଇଏ ତୁମର ପୁତ୍ରବଧୂ ହେବେ। କଂସରୁ ସେତେବେଳେ କିଛି ପୁତ୍ର ହେଇନଥିଲା, ଭବିଷ୍ୟତରେ ହେବେ ବୋଲି କହିକିରି କହୁଛନ୍ତି ସେ, ଏ ତୁମର ପୁତ୍ରବଧୂ ହେବେ, ଆକୁ ଛାଡ଼ିଦିଅ, ଏତେ ପୁତ୍ର ସବୁ ହତ୍ୟା କଲେଣି ମୋର, ଏଇଟାକୁ ଟିକିଏ କୃପା କର, ଏଇଭଳି ଭାବରେ କ୍ରନ୍ଦନ କରୁଛନ୍ତି। କିନ୍ତୁ ତାଙ୍କର କୌଣସି ଚିନ୍ତା ପଡ଼ୁନାହିଁ, ନିଜର ପ୍ରାଣକୁ ରକ୍ଷା କରିବା ପାଇଁ ସେ ଯାହା ଯେକୌଣସି କାର୍ଯ୍ୟ କରିପାରିବେ, ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ, ଯାହାକୁ ହେଲେ ମାରିଦେବେ ନିଜକୁ ରକ୍ଷା କରିବା ପାଇଁ। ତେଣୁ ସେ କନ୍ୟାକୁ ଧରିକି ଟିକିଏ ଆଶ୍ଚର୍ଯ୍ୟ ହେଇଗଲେ, ଅଷ୍ଟମ ଗର୍ଭ କନ୍ୟା, ଆକାଶବାଣୀ ହେଇଥିଲା, ଅଷ୍ଟମ ଗର୍ଭ କୁହାହେଇଥିଲା, ଅବଶ୍ୟ ପୁତ୍ର କୁହା ହେଇନଥିଲା କି କନ୍ୟା କୁହା ହେଇନଥିଲା, କିନ୍ତୁ ତଥାପି ସେ କନ୍ୟାକୁ ହତ୍ୟା କରିବା ପାଇଁ ଯେତେବେଳେ ଉଦ୍ୟତ ହେଉଛନ୍ତି, ସେହି ସମୟରେ କନ୍ୟାଟି ବା ତାଙ୍କ ହାତରୁ ପଳେଇଗଲେ, ଗୋଟେ ଶିଳାରେ କଚାଡ଼ିକି ସବୁ ମାରୁଥିଲେ, ସବୁ ଛଅ ପୁତ୍ରକୁ ସେଇଠି ମାରିଛନ୍ତି ସେ ଶିଳାରେ, ଆକୁ ମଧ୍ୟ ନେଉଥିଲେ ସେଇଠି ମାରିବା ପାଇଁ, କିନ୍ତୁ ସେ କନ୍ୟା ହାତରୁ ପଳେଇଗଲା, ଖସିଗଲା, ଏବଂ ଆକାଶକୁ ଉଡ଼ି ଯାଇକରି ସେ ଅଷ୍ଟଭୁଜା ମୂର୍ତ୍ତି ଧାରଣ କଲେ, ଧାରଣ କଲି। କଂସର ହେଉଛନ୍ତି ଇଷ୍ଟ ଦେବ ହେଉଛନ୍ତି ଦୁର୍ଗା ଦେବୀ, କେତେ ଜଣ କହନ୍ତି ଆଚାର୍ଯ୍ୟ ଦେବତାମାନେ ମଧ୍ୟ କଂସକୁ ଭୟ କରୁଥିଲେ, କିନ୍ତୁ ତଥାପି ସେ ଦୁର୍ଗାଙ୍କର ପୂଜା କରୁଥିଲା। କିନ୍ତୁ ସେ ଦେବୀ କହିଲେ, ଆରେ ମୂର୍ଖ, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ଆଉ ତୁ ଏଇ ଯେଉଁ ସବୁ ଅତ୍ୟାଚାର କରୁଛୁ ଏସବୁ ବନ୍ଦ କର, ଏଇଭଳି ଭାବରେ କହି ସେ ଅଦୃଶ୍ୟ ହେଇଗଲେ ଦୁର୍ଗା ଦେବୀ। ତେଣୁ କଂସ କ'ଣ କଲା, ଯାଇକି ଦେବକୀ ଏବଂ ବସୁଦେବ ପାଖରେ ଯାଇକି କ୍ଷମା ପ୍ରାର୍ଥନା କଲା। ଏ ଚତୁର୍ଥ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ଆମେ ତାକୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କଲେ ନାହିଁ। ତେଣୁ ସେ ଯାଇ କହିକିରି କହିଲା, ଯାହା ହେଲା ହେଲା, ଏ ଭାଗ୍ୟର କଥା, ଏଇଭଳି ଭାବରେ କହି କ୍ଷମା ପ୍ରାର୍ଥନା କରି ତାଙ୍କୁ ବନ୍ଦୀରୁ ମୁକ୍ତ କରିଦେଲା। ବନ୍ଦୀ ହେଇକି ଥିଲେ, ପ୍ରଥମ ବିବାହର ଗୋଟିଏ ବର୍ଷ ଥିଲେ ତାଙ୍କର ଘରେ, ପ୍ରଥମ ଯେତେବେଳେ ପୁତ୍ର ଜାତ ହେଲେ ସେତେବେଳେ ସିଏ ଦେଇଦେଉଥିଲେ କଂସକୁ, କଂସ ଫେରାଇ ଦେଉଥିଲେ, ପୁଣି ନାରଦମାନେ କହିବାରୁ ପୁଣି ତାଙ୍କୁ ଆଣିଲେ, ତାଙ୍କୁ ମାରିଲେ ଏବଂ ଦେବକୀ ଏବଂ ବସୁଦେବଙ୍କୁ ବନ୍ଦୀ କରି ରଖିଲେ। ଏ ପାଖାପାଖି 7 ବର୍ଷରୁ ଉର୍ଦ୍ଧ ସେ ବନ୍ଦୀ ହୋଇକି ରହିଲେ। ବର୍ତ୍ତମାନ ଯେତେବେଳେ ଭଗବାନଙ୍କର ଆବିର୍ଭାବ ହେଲା, ସେ ତାଙ୍କୁ ରିଲିଜ୍ କଲେ, ବନ୍ଦୀରୁ ରିଲିଜ୍ କଲେ, ପୁଣି ତାପରେ ଆଣିବେ। ଯେତେବେଳେ ଭଗବାନଙ୍କୁ 10-11 ବର୍ଷ ହୋଇଯିବ ସେତେବେଳେ ପୁଣି ତାଙ୍କୁ ଆଣି ବନ୍ଦୀ କରିବେ, ସେଇଟା ଅଳ୍ପ ସମୟ ପାଇଁ ବନ୍ଦୀ କରିବେ। ଯାହା ବି ହେଉ, ଏହିଭଳି ଭାବରେ କଥା ହୋଇଛି। ତେଣୁ ସେ ଦେବକୀ ଏବଂ ବସୁଦେବ ଉଦ୍ଧାର ପାଇଁ ଗଲେ, ଆଉ ନିଜର କର୍ମ ପାଇଁ ସେ କ୍ଷମା ମାଗିଲା, ଏସବୁ କଲା। କିନ୍ତୁ ସକାଳ ଯେତେବେଳେ ହେଲା, ତାଙ୍କ ସବୁ ଅସତସଙ୍ଗ ସବୁ ଫେରିଗଲେ, ମନ୍ତ୍ରୀମାନେ ଚାଣୁର ମୁଷ୍ଟିକ ଇତ୍ୟାଦି ସବୁ କରିକିରି ଅସତସଙ୍ଗମାନେ ସବୁ ଆଲୋଚନା କଲେ, ଏହିଭଳି ଭାବରେ ଅଷ୍ଟମ ଗର୍ଭ ତାଙ୍କର କନ୍ୟା ଜାତ ହୋଇଥିଲେ, ମୁଁ ମାରିଲା ବେଳେ ଏହିଭଳି ଭାବରେ କହିଲେ, ଏହିସବୁ ହେଇଗଲା, ସବୁ କଥା କହିଦେଲେ। ତେଣୁ ମନ୍ତ୍ରୀମାନେ କହିଲେ, କିଛି ଚିନ୍ତା କରିବାର ଦରକାର ନାହିଁ, କିଛି ଚିନ୍ତା କରିବାର ଦରକାର ନାହିଁ। ନା କେମିତି ନା, ଯେତେ ଶିଶୁ ଜନ୍ମ ହେଇଛନ୍ତି ମଥୁରାର ଆଖପାଖରେ, ସମସ୍ତଙ୍କୁ ଆମେ ଯେଉଁମାନେ 10 ଦିନରୁ କମ୍ ବା ଉର୍ଦ୍ଧ୍ୱ ଯେତେ ହେଇଛନ୍ତି ସମସ୍ତଙ୍କୁ ମାରିଦେବା, ଗଲା ସରିଲା, ଆଉ କ'ଣ ଅସୁବିଧା କ'ଣ ଅଛି। ଏଇଭଳି ଭାବରେ କହିବାରୁ କଂସ ପୁଣି ଆଶ୍ୱସ୍ତ ହେଲା, କହିଲା ଠିକ୍ ଅଛି, ଠିକ୍ କଥା ତ ମୁଁ ଚିନ୍ତା କରିପାରୁନଥିଲି, ମନ୍ତ୍ରୀମାନେ ତ ବହୁତ ବଢ଼ିଆ ଆଡ଼ଭାଇସ୍ ଦେଲ କହିକିରି, କିଏ ମାରିବ ପିଲାମାନଙ୍କୁ, କିଏ ମାରିବ। ସେହି ସମୟରେ ପୁତନା ଆସିଗଲା, ମୁଁ ମାରିବି କହିକିରି, ପୁତନା ଏଠି କୁହାଯାଉଛି, କଂସେନ ପ୍ରହିତା ଘୋରା ପୁତନା ବାଳ ଭାତିନି। ପୁତନାର ସ୍ୱଭାବ ହେଉଛି ସେ ଛୋଟ ପିଲାମାନଙ୍କୁ ହତ୍ୟା କରେ, ତା'ର ରକ୍ତ ପାନ କରେ। ଆମର ମଧ୍ୟ ରହିଛନ୍ତି ଜଣେ ଜଣେ ଅଛନ୍ତି, ସେମାନେ ସବୁ ମଣିଷ ମାଂସ ଖାଆନ୍ତି। ଏଭଳି ପାଶ୍ଚାତ୍ୟ ଜଗତରେ ଆମେ ଶୁଣୁଛୁ କଥା ଅଛି, ଏଇ ଯେଉଁ ଗର୍ଭରେ ଯେଉଁ ସନ୍ତାନ ରହିଛି ତାଙ୍କୁ ହତ୍ୟା କରିକିରି, ତାଙ୍କୁ ଭୃଣ ହତ୍ୟା କରିକି ସେଇଟାକୁ ସେ ମାଂସଟାକୁ ସେମାନେ ଖାଆନ୍ତି, ଇଏ ବହୁତ ଟେଷ୍ଟ ବୋଲି କହିକିରି। ଏଭଳି ଅସୁର ସବୁ ରାକ୍ଷସମାନେ ସବୁ ଅଛନ୍ତି। ତେଣୁ ଇଏ ଯେଉଁ ରହିଛି ପୁତନା, ସେଇଭଳି ଭାବରେ ଥିଲା ରାକ୍ଷସୀ, ବାଳ ଭାତିନି, ପିଲାମାନଙ୍କୁ ସବୁ ହତ୍ୟା କରିକି ତାର ରକ୍ତପାନ କରୁଥିଲା। ଶିଶୁ ଚଚାର ନିଘ୍ନନ୍ତି ପୁର ଗ୍ରାମ ପ୍ରଜା ଦିଶୁ, ଯେଉଁ ରହିଲେ ଯେତେ ପିଲା ସବୁ ଥିଲେ, ତାଙ୍କ ଭିତରେ ଯେଉଁ ଆଲୋଚନା ହେଲା, କହିଲା ସମସ୍ତଙ୍କୁ ମାରିବା, କିଏ ଦେବତା କିଏ ଅସୁର ଆମେ ଜାଣିନେ। ନାରଦ ମୁନି ଆଗରୁ କହିଥିଲେ ସବୁ ଏଇସବୁ ଏମାନେ ସବୁ ଦେବତାମାନେ, ବସୁଦେବ ଦେବକୀ ମାନେ ସବୁ ଦେବତାମାନେ ଏସବୁ କହିଥିଲେ। ତେଣୁ କହିଲେ ଆମେ କିଛି ନାହିଁ, କିଏ ଦେବକୁ ଯଦୁ ବଂଶରୁ ହୁଅନ୍ତୁ ବା ଯିଏ ବି ହୁଅନ୍ତୁ, ସମସ୍ତ ଆମ ବଂଶରେ ମଧ୍ୟ ଯିଏ ହେଉଛି ବୌଦ୍ଧ ବଂଶରେ, ଯିଏ ସବୁ ଯେତେ ବଂଶ ସବୁ ଅଛି ଏଠି, ଯିଏ ସବୁ ସବୁ ଅଛନ୍ତି, ସବୁ ପିଲାମାନଙ୍କୁ ହତ୍ୟା କରିଦେବା। ତେଣୁ ପୁତନା ସବୁ ଅସୁର ସନ୍ତାନମାନଙ୍କୁ ସବୁ ହତ୍ୟା କରି କରିକି ଆସୁଥିଲେ, ଅସୁର ସନ୍ତାନମାନଙ୍କୁ ହତ୍ୟା କରି କରିକି ଆସୁଥିଲେ। ଆସିକିରି ଏଠି ଗଲା, ଶିଶୁ ଚାର ନିଘ୍ନନ୍ତି, ପିଲାମାନଙ୍କୁ ସବୁ ହତ୍ୟା କରୁଥିଲେ, ସେ ପିଲାମାନେ ହେଉଛନ୍ତି ଅସୁର ସନ୍ତାନ। ଭଗବାନ ବା ଛୋଟ 6 ଦିନରେ ମଧ୍ୟ ଅସୁର ସଂହାର କଲେ, ଏଇଭଳି ଭାବରେ ଆଙ୍କ ମାଧ୍ୟମରେ, ପୁତନା ମାଧ୍ୟମରେ ଅସୁର ସଂହାର ଆରମ୍ଭ କରିଦେଲେ। ଯେଉଁ କୁହାଗଲା ବିନାଶାୟ ଦୁଷ୍କୃତାମ, ଆଙ୍କ ମାଧ୍ୟମରେ ସବୁ ଅସୁର ସଂହାର ଆରମ୍ଭ କରିଦେଲେ। କିନ୍ତୁ ଯେତେବେଳେ ବ୍ରଜକୁ ଆସିଲେ, ଆଉ ବ୍ରଜବାସୀମାନଙ୍କର ଆଉ କେଉଁ ପିଲାକୁ ସେ ଛୁଇଁ ନାହାନ୍ତି, ଭଗବାନଙ୍କ ସବୁ ସାଙ୍ଗ ବାଳକମାନେ ସବୁ ଜନ୍ମ ହୋଇଛନ୍ତି ଭଗବାନଙ୍କ ସହିତ ପାଖାପାଖି, ଟିକିଏ ବଡ଼ କିଏ କିଏ କମ୍ ଏମିତି ରହିଛନ୍ତି। ତେଣୁ ଇଏ କ'ଣ କଲା, ଭଗବାନ ବ୍ୟବସ୍ଥାରେ ଆସିକି ନ ଏ କଥା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ସଙ୍କିତ ହୋଇଯାଉଛନ୍ତି, ଭୟ କରିଯାଉଛନ୍ତି। ଇଏ ହେଉଛି ଆବେଶ, ଆବେଶ କଥାରେ ଆବେଶ ହୋଇ ରହିଛନ୍ତି। ପରୀକ୍ଷିତ ମହାରାଜ କ'ଣ ଛୋଟିଆ ଶ୍ରବଣକାରୀ, ଛୋଟିଆ ଶ୍ରୋତା ସିଏ, କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକରି କୌଣସି ବିଶ୍ରାମ ନ ନେଇ ଶ୍ରବଣ କରୁଛନ୍ତି। ତେଣୁ ଭଗବାନଙ୍କୁ ମାରିବା ପାଇଁ ଯେଉଁ ବ୍ୟବସ୍ଥା କରାଯାଉଛି, ଏଇଟା ଶୁଣିକିରି ସେ ଭୟ କରିଯାଉଛନ୍ତି। ପରୀକ୍ଷିତ ମହାରାଜଙ୍କର ଭାବକୁ ଲକ୍ଷ୍ୟ କରିକିରି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନ ଯତ୍ର ଶ୍ରବଣାଦିନି ରଖୋ ଘ୍ନାନି ସ୍ୱକର୍ମସୁ କୁର୍ବନ୍ତି ସତତାଂ ଭର୍ତ୍ତୁ ଯାତୁ ଧାନଶ୍ଚ ସତତ୍ର ହି। ହେ ରାଜନ, ଯେଉଁଠି ଭଗବାନଙ୍କର କଥା ଶ୍ରବଣ ଇତ୍ୟାଦି ହେଉନାହିଁ, ସେଠି ଏସବୁ ଏମାନେ ଯାତୁ ଧାନ ଇତ୍ୟାଦି ସବୁ ରାକ୍ଷସୀମାନେ ସବୁ କାର୍ଯ୍ୟ କରିବେ। ଯେଉଁଠି ଭଗବାନ କଥା ଅଛି, ଭଗବାନ ଅଛନ୍ତି, ସେଠି କ'ଣ ସେ କାର୍ଯ୍ୟ କରିପାରିବ? ଆଉ କୁର୍ବନ୍ତି ସତତାଂ ଭର୍ତ୍ତୁ, ଆଉ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ତାଙ୍କ କଥା କ'ଣ କହିବା? ଭକ୍ତମାନଙ୍କ ରକ୍ଷକ ଭଗବାନ ସ୍ୱୟଂ ସେଠି ଅଛନ୍ତି, ତେଣୁ ଚିନ୍ତା କରିବା, ତୁମେ ଭୟ କରିବା ଦରକାର ନାହିଁ। ଏଇଭଳି ଭାବେ ତାଙ୍କୁ ଆଶ୍ୱାସନା ଦେଇକରି ତାପରେ କହୁଛନ୍ତି ସେ ପୁତନା କେମିତି ଆସିଛି ବ୍ରଜକୁ। ସା ଖେଚରୀ ଖେଚରୀ ଏକ ଏକ ଦୌପ୍ୟତ୍ୟ ପୁତନାନନ୍ଦ ଗୋକୁଳମ ଜୋଷିତ୍ୱା ମାୟମା ମାୟାତ୍ମାନ ପ୍ରାବିଶତ କାମଚାରିଣୀ। ନିଜେ ଉଡ଼ି ଉଡ଼ିକି ଆସୁଛି ସେ। ଆମେ ଜଣେ ଭକ୍ତ କହିଛନ୍ତି ସେ କ'ଣ ଗୋଟେ ଉଲୁକ ପେଚି ପେଚିର ଆକାର ଧାରି ଧାରଣ କରି ପେଚାର ଆକାର ଧାରଣ କରି ଆସୁଥିଲା ସେ। ସ ଖେଚରୀ ଆକାଶରେ ସେ ଉଡ଼ି ପାରୁଥିଲା, ତାର ଏତେ ଶକ୍ତି ଥିଲା। ଆକାଶରେ ଉଡ଼ୁଛି ଉଡ଼ାଜାହାଜରେ ନୁହଁ, କାରଣ ନିଜେ ଉଡ଼ିକି ଆସୁଛି, ନିଜେ ଗୋଟେ ଉଡ଼ାଜାହାଜ। ଛଅ କୋଶର ତାର ଆକାର ଥିଲା, ଛଅ କୋଶ ମାନେ ବାର ମାଇଲ ଅଠର କିଲୋମିଟର, ଏତିକି ତାର ଆକାର ଥିଲା। ଏତେ ବଡ଼ ଆକାର ରାକ୍ଷସୀ ସିଏ, ଅଠର କିଲୋମିଟର। ସାକ୍ଷେଚରୀ ଏକଦା ଉପେତ୍ୟ ପୁତନା ନନ୍ଦ ଗୋକୁଳମ, ପୁତନା ତା ନାଁ ହେଉଛି ପୁତନା। ନନ୍ଦ ଗୋକୁଳକୁ ଆସି ପହଞ୍ଚିଗଲେ ଜୋଷିତ ମାୟାତ୍ମନ, ଆଉ ସେ ରୂପରେ ଆସିଲେ ନାହିଁ, ଗୋଟେ ବହୁତ ଜୋଷୀ ବହୁତ ସୁନ୍ଦରୀ ରୂପରେ ଆସିଲେ, ଗୋଟେ ଅପ୍ସରା ରୂପରେ ଆସିଲେ। ଲକ୍ଷ୍ମୀ ଯିଏ ଦେଖିଲେ ସମସ୍ତେ ଭାବିଲେ ଲକ୍ଷ୍ମୀ। ଜୋଷିତ ମାୟାତ୍ମାନ ପ୍ରାବିଶତ କାମଚାରିଣୀ, କାମଚାରିଣୀ ସେ ଯେଉଁଭଳି ଭାବରେ ଇଚ୍ଛା କରିବ ସେହିଭଳି ଭାବରେ ଶରୀର ସେ ପ୍ରାପ୍ତ ହୋଇପାରିବ। ସବୁ ଗୋକୁଳବାସୀମାନେ ଭାବୁଛନ୍ତି, ତାଙ୍କୁ ଦେଖିକରି ମୋହିତ ହୋଇଯାଉଛନ୍ତି, ଏତେ ସୁନ୍ଦର ସେ ରହିଛନ୍ତି। ସେ ବର୍ଣ୍ଣନା କରାଯାଉଛି, ଆମେ ବର୍ଣ୍ଣନା କରିପାରିବା ଏତେ। ତାଂ କେଶବନ୍ଧ ବ୍ୟତିଶକ୍ତ ମଲ୍ଲିକାଂ ବୃହ ନିତମ୍ବ ସ୍ତନକୁଚ୍ଛ ମଧ୍ୟମାଂ ସୁବାସ ସଂକମ୍ପିତ କର୍ଣ୍ଣଭୂଷଣ ପିଶୋଲ୍ଲସତ କୁନ୍ତଳ ମଣ୍ଡିତାନନା ଭର୍ଗୁସ୍ମିତାପାଙ୍ଗ ବିସର୍ଗ ବିକ୍ଷିତୈ ମନୋହରନ୍ତି ବନିତାଂ ବ୍ରଜୌକସାଂ ଅମଂସତାମ୍ବୋଜ ଅମ୍ବୋଜକରେଣ ରୂପିଣଂ ଗୋପ୍ୟ ଶ୍ରିୟଂ ଦ୍ୱଷ୍ଟୁ ବିବାହ ଗଥାଙ୍କତି। ଦେଖୁଛନ୍ତି କିଭଳି ସମୟ ତାଂ କେଶବନ୍ଧ ବ୍ୟତିଶକ୍ତ ମଲ୍ଲିକା, ବହୁତ ସୁନ୍ଦର କେଶ ତାର ରହିଛି, ବାନ୍ଧିକି ରଖିଛି, ସବୁ ମଲ୍ଲିଫୁଲ ସବୁ ରହିଛି ମଲ୍ଲିକା। ବୃହତ୍ ନିତମ୍ବ, ନିତମ୍ବ ବହୁତ ବଡ଼ ବଡ଼ ଏବଂ ସ୍ତନ ମଧ୍ୟ ବହୁତ ବୃହତ୍ ରହିଛି। କୃଚ୍ଛ ମଧ୍ୟମ କଟି ଯେଉଁ ରହିଛି, ବହୁତ କ୍ଷୀଣ କଟି ରହିଛି। ସୁବାସସମ ବହୁତ ସୁନ୍ଦର ବସ୍ତ୍ର ପରିଧାନ କରିଛି। କମ୍ପିତ କର୍ଣ୍ଣଭୂଷଣ, କର୍ଣ୍ଣରେ ଯେଉଁ କର୍ଣ୍ଣ କୁଣ୍ଡଳ ସବୁ ଧାରଣ କରିଛି ସେ ଦୌଲୁଛି, ଶିଶୁ କଥା ଗୋସ୍ୱାମୀ ଦେଖୁଛନ୍ତି ତାକୁ, କହି ବର୍ଣ୍ଣନା କରୁଛନ୍ତି ସେଇଭଳି ଭାବ। ଦ୍ୱିଷ ଲସତ କୁନ୍ତଳ ମଣ୍ଡିତାନନା, କୁନ୍ତଳ ରହିଛି, ବହୁତ ସୁନ୍ଦର କେଶ ରହିଛି। ଏଇଭଳି ଭାବରେ ତାର ମୁଖ ବହୁତ ସୁନ୍ଦର ଦେଖାଯାଉଛି, ମଣ୍ଡିତାନନା। ଭର୍ଗୁ ସ୍ମିତାପାଙ୍ଗୀ, ବହୁତ ସୁନ୍ଦର ସ୍ମିତ ହାସ୍ୟ କରି କରିକା ସ୍ମିତାପାଙ୍ଗୀ ବିସର୍ଗ ବିକ୍ଷିତେଇ, ସେ ଯାହାକୁ ଲକ୍ଷ୍ୟ କରୁଛି ବହୁତ ଏତେ ସମସ୍ତେ ମୋହିତ ହୋଇଯାଉଛନ୍ତି, କେତେ ସୁନ୍ଦରୀ ସେ ଆଉ ଦେଖିନଥିଲି କେଉଁଠୁ ଆସିଲେ ସେ ଭାବୁଛନ୍ତି ବ୍ରଜବାସୀମାନେ। ମନୋହରନ୍ତି ବନିତା ବ୍ରଜକ ସାମ, ସମସ୍ତଙ୍କର ମନ ବନିତା, ସ୍ତ୍ରୀ ଲୋକମାନଙ୍କ ମଧ୍ୟ ମନକୁ ହରଣ କରୁଛନ୍ତି ବ୍ରଜକ ସାମ, ଯେଉଁମାନେ ପୁରୁଷ ଲୋକ ଅଛନ୍ତି ସେମାନଙ୍କ ମଧ୍ୟ ମନକୁ ହରଣ କରୁଛି। ଏଭଳି ଭାବରେ ରୂପ ଧାରଣ କରିଛନ୍ତି ସେ ମନୋହରନ୍ତି ବନିତା ବ୍ରଜକ ସାମ। ଅମଂସତା ଅମ୍ବୁଜ କରେଣ ରୂପିଣୀ, ହାତରେ ଗୋଟେ ଅମ୍ବୁଜ ଧରିଛି, ପଦ୍ମ ଫୁଲଟେ ଧରିଛି, ଯେମିତି ଲକ୍ଷ୍ମୀ ଧରନ୍ତି ସେମାନେ ଭାବୁଛନ୍ତି ଇ ଲକ୍ଷ୍ମୀ କି ଆସିଲେ କି ଅମଂସତା, ସେମାନେ ଭାବିଲେ ଏଇଭଳି ଭାବରେ ବ୍ରଜବାସୀମାନେ। ଗୋପ୍ୟ ଶ୍ରିୟ ଦଷ୍ଟୁ ବିଭାଗ ତାଙ୍କ ପତି, ଲକ୍ଷ୍ମୀ ଶ୍ରିୟ ଲକ୍ଷ୍ମୀ ଆସିଲେ କି ତାଙ୍କର ପତିକୁ ଦେଖିବା ପାଇଁ। ଏଇଭଳି ଭାବରେ ବ୍ରଜବାସୀମାନେ ଗୋପୀମାନେ ଗୋପମାନେ ସବୁ ଚିନ୍ତା କରୁଛନ୍ତି, ଏ ରୂପ ଏତେ ରହିଛି ମୋହିନୀ ରୂପ କରୁଛନ୍ତି। ବାଳଗ୍ରହ ତତ୍ର ବିଚ୍ଛିନ୍ନତା ଶିଶୁନ୍ ଯଦୃଚ୍ଛା ନନ୍ଦ ଗୃହେ ଅସଦନ୍ତକମ୍ ବାଳଂ ପ୍ରତିଚ୍ଛନ୍ନ ନିଜୋରୁ ତେଜସଂ ଦଦର୍ଶ ତଳପେ ଅଗ୍ନି ବିବାହିତ ଭସି। ଏଭଳି ରହିଛନ୍ତି ନା ବାଳଗ୍ରହ ପିଲାମାନଙ୍କୁ ମାରିବ ସେ ବାଳଗ୍ରହ ତତ୍ର ବିଚ୍ଛିନ୍ନତା ଶିଶୁନ୍, କେଉଁଠି ଶିଶୁ ସବୁ ଅଛନ୍ତି, ବହୁତ ଶିଶୁ ଅଛନ୍ତି କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ଆଉ କେଉଁ ଶିଶୁକୁ ସେ ଦେଖିଲା ନାହିଁ, ଯାଇକି ସିଧାସଳଖ ଯାଇ ପହଞ୍ଚିଗଲା ଭଗବାନ ପାଖରେ। ନହେଲେ ଆହୁରି ବହୁତ ଶିଶୁ ଥିଲେ ତାଙ୍କୁ ମାରିପାରିଥାନ୍ତା, କିନ୍ତୁ ଭଗବାନ ରକ୍ଷା କରୁଛନ୍ତି, ବାଳକ ହେଲେ କ'ଣ ହେବ ସେ ରକ୍ଷା କରନ୍ତି। ଯଦୃଚ୍ଛା ନନ୍ଦ ଗୃହ ଅସଦନ୍ତକମ, ଭଗବାନଙ୍କ ବ୍ୟବସ୍ଥାରେ ଯଦୃଚ୍ଛା ଭଗବତ ବ୍ୟବସ୍ଥାରେ ସେ ନନ୍ଦ ଗୃହରେ ଆସି ପହଞ୍ଚିଗଲା, ଆସିଗଲା କିଭଳି, ଅସତ୍ ଅନ୍ତକମ୍, ଅସତ୍ ବ୍ୟକ୍ତି ସିଏ ତାହାର ଯିଏ ଅନ୍ତ କରିବ ଭଗବାନ ମୃତ୍ୟୁ ସର୍ବହରସାହମ୍, ସମସ୍ତଙ୍କର ସେ ଭଗବାନଙ୍କ ଶରଣରେ ଯଦି ନ ଯିବେ ଭଗବାନ ତାଙ୍କ ପାଖରେ ମୃତ୍ୟୁ ରୂପରେ ଆସିବେ, ଅନ୍ତକମ୍ ଅସଦ ଅନ୍ତକମ୍, ସିଏ ଭାବୁଛି ମୁଁ ଅନ୍ତ କରିବି, ବାଳଂ ପ୍ରତିଚ୍ଛନ୍ନ ନିଜରୁ ତେଜସଂ, ଛୋଟ ପିଲାକୁ ଦେଖିଲା ଆସି ପହଞ୍ଚିଗଲା, କୃଷ୍ଣଙ୍କର ଯେଉଁ ରହିଛି ସୁତିକା ଗୃହରେ ପ୍ରବେଶ କରିଗଲା, ସୁତିକା ଗୃହରେ ପ୍ରବେଶ କରି ପ୍ରତିଚ୍ଛନ୍ନ ନିଜ ଓରୁ ତେଜସମ୍, ଛୋଟ ପିଲାକୁ ସେ ତ ବାଳ ଛୋଟ ପିଲା ଭଳି ରହିଛନ୍ତି, ତାଙ୍କର ଯେ ଅମିତ ତେଜ ବିକ୍ରମ ରହିଛି ଏଇଟାକୁ ସେ ଘୋଡ଼େଇକି ରଖି ଛୁପେଇକି ରଖିଛନ୍ତି ଭଗବାନ। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ମୂଢ଼ ହୋଇଂ ନାଭି ଜାହାନାତି ଲୋକ ମାମ ଜମବ୍ୟୟମ୍, ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ। ତେଣୁ ଦଦର୍ଶ ତଳ୍ପେ ଅଗ୍ନି ବିବାହିତ ଭସି, ସେ ଯେଉଁ ତଳ୍ପ ବା ଯେଉଁ ଶୟନ ଶୟନ ଶଯ୍ୟାରେ ଶୟନ କରିଛନ୍ତି ଭଗବାନ, ଛୋଟ ପିଲା ଶୟନ କରିଛନ୍ତି, ଅଗ୍ନି ବିବାହିତ ଭସି, ଯେମିତି ଆଉ ଉପରେ ସବୁ ପାଉଁଶ ଥିବ ଭସି ବା ପାଉଁଶ ଥିବ ତା ଭିତରେ ଅଗ୍ନି ଥିବ, ସେହିଭଳି ଭାବରେ ଜଣେ ଜାଣିପାରିବନି ଏହା ଭିତରେ ଅଗ୍ନି ଅଛି ବୋଲି, ଏବେ ପାଉଁଶ ବୋଲି ନା ତା ଭିତରେ ଅଗ୍ନି ରହିଛି ଭଗବାନ, ସେହିଭଳି ଭାବରେ ବାହାରକୁ ଦେଖାଯାଉଛନ୍ତି ଛୋଟ ପିଲା ଭଳି, ଇଏ ଭାବୁଛି ମୁଁ ତାକୁ ହତ୍ୟା କରିଦେବି, ଏବେ ଚିନ୍ତା କରୁଛି, ଇଏ ଯେଉଁ ରହିଛି ପୁତନା। ତେଣୁ ବିବୁଧ ତାଙ୍ଗ ବାଳକ ମାରିକା ଗ୍ରହଂ ଚରା ଚରାତ୍ମା ସମ ନିମିଳିତେ କ୍ଷଣ ଅନନ୍ତ ମାରୋପ ପୟତ ଅଙ୍କ ମନ୍ତକମ ଯଥୋରଗଂ ସୁପ୍ତ ମବୁଧିର ଯୁଧି। ବିବୁଧ ତାଙ୍ଗ ବାଳକା ବାଳକ ମାରିକା ଗ୍ରହଂ, ଭଗବାନ ଭଗବାନ ସବୁ ଜାଣନ୍ତି, ଭଗବାନ ଜାଣିଲେ କ'ଣ ନା ଇଏ ବାଳକ ମାରିବା ପାଇଁ ଆସିଗଲା, ଗ୍ରହ ଆସିଗଲା ଗୋଟିଏ। ତେଣୁ ଚରା ଚରାତ୍ମା ସ ନିମିଳିତେ କ୍ଷଣ, ଚରା ଚରାତ୍ମା ସେ ସବୁଠାରେ ଚର ଏବଂ ଅଚରର ଆତ୍ମା, ସିଏ ତାର ଇଏରେ ମଧ୍ୟ ହୃଦୟରେ ମଧ୍ୟ ସିଏ ରହିଛନ୍ତି, କ'ଣ ପୁତନାର ହୃଦୟରେ ମଧ୍ୟ ସେ ଚରା ଚରା ଆତ୍ମା, ସମସ୍ତଙ୍କର ଆତ୍ମା ସିଏ। ତେଣୁ ସ ନିମିଳିତେ କ୍ଷଣ, ସେ ତାଙ୍କର ଚକ୍ଷୁକୁ ବନ୍ଦ କରିଦେଲେ, ନିମିଳିତେ କ୍ଷଣ କାହିଁକି ବନ୍ଦ କରିଦେଲେ, ଆଚାର୍ଯ୍ୟମାନେ ଅନେକ ବହୁତ କଥା କହିଛନ୍ତି ଭଗବାନଙ୍କର କ'ଣ ଭାବ କାହିଁକି ବନ୍ଦ କଲେ, ବହୁତ ପ୍ରକାର ଆଚାର୍ଯ୍ୟମାନେ ବହୁତ ପ୍ରକାର ସବୁ କହିଛନ୍ତି, ତାଙ୍କର ଦେଇଛନ୍ତି ଭାଷ୍ୟ ଦେଇଛନ୍ତି। ତେଣୁ ଅନନ୍ତ ମାରୋପ ଅଙ୍କମ ଅନ୍ତକମ, ସେ ଯଦି ଅନନ୍ତ ସିଏ ତାଙ୍କର ଅନ୍ତ ନାହିଁ, କିନ୍ତୁ ଇଏ ଭାବୁଛି ତାଙ୍କୁ ଅନ୍ତ କରିଦେବ। ଆଚ୍ଛା କାହିଁକି ଭଗବାନଙ୍କୁ ସେ ଭଗବାନ ତାଙ୍କୁ ଲକ୍ଷ୍ୟ କଲେ ନାହିଁ, କାହିଁକି ଦେଖିଲେ ନାହିଁ, କାହିଁକି ଆମେ କିଛିଟା କହିବା, କେତୋଟି କଥା କହିବା। ଏହିଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି, ଭଗବାନ ଅତୀତ ଭବିଷ୍ୟତ ଏବଂ ବର୍ତ୍ତମାନ ସବୁ କିଛି ଦେଖିପାରନ୍ତି, ଭବିଷ୍ୟତରେ କ'ଣ ହେବ ଏଇ ଯେଉଁ ପୁତନାର ସେ ଜାଣିଛନ୍ତି, ତାଙ୍କ ମାଆ ଗତି ଦେବେ, ମାଆଙ୍କର ଗତି ଦେବେ, ଆଉ ତାଙ୍କୁ ଯେଉଁ ହତ୍ୟା କରିବେ ସେ ଯେଉଁ ଛଟପଟ ହେବ ସେଇଟା ସେ ଦେଖିପାରିବେନି, ସେଇଟା ଆଖି ବୁଝିଦେଲେ। ଏଇଭଳି ଭାବରେ ଅନେକ କଥା ସବୁ ରହିଛି, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର କହିଛନ୍ତି। ଭଗବାନ ଯଦି ଚକ୍ଷୁ ପଡ଼ିବ ତାହେଲେ ସେ ଯେଉଁ ରହିଛି ଭେଷ ରହିଛି କ'ଣ ବହୁତ ଲୁଚେଇକି ରଖିଛି ନିଜ ରୂପକୁ, ସେ ରହିପାରିବ ଭଗବାନଙ୍କ ସାମ୍ନାରେ, ଭଗବାନ ମାୟା ଭଗବାନଙ୍କ ସାମ୍ନାରେ ରହିପାରେ ନାହିଁ, ଆମେ ଆମେ ସକାଳେ କହୁଥିଲେ, ଆଉ ଇଏ ମାୟା ଆର ମାୟା ରହିବ ରହିବ ପୁରା ତା'ର ବାହାରିଯିବ, ପ୍ରକୃତ ଅସଲି ରୂପ ବାହାରିଯିବ, ମାଆ ସବୁ ଦେଖିଲେ ଭୟ କରିବେ, ଏଇସବୁ କଥା ରହିଛି ବହୁତ କଥା, ଭଗବାନ ସେଥିପାଇଁ ଆଖି ବୁଝିକି ରହିଲେ, ଖୋଲିଲେ ନାହିଁ ଆଖି, ଏ ବହୁତ ପ୍ରକାର ରହିଛି ଆଚାର୍ଯ୍ୟମାନେ କହିଛନ୍ତି ଟିକାରେ। ତେଣୁ ଯାହା ବି ହଉ ଏଇଭଳି ଭାବରେ ଅନନ୍ତମ ଆରୋପୟତ ଅଙ୍କମ ଅନ୍ତକମ, ନିଜ ଅଙ୍କକୁ ନେଇଗଲା, ହେ ମେରେ ଲାଲା କେତେ ସୁନ୍ଦର। ଏଇଭଳି ଭାବରେ ଯଶୋଦା ଏବଂ ରୋହିଣୀ ସେଇଠି ଅଛନ୍ତି, ସେମାନେ ଭାବିଲେ ପ୍ରକୃତରେ ଇଏ ତାର ମାଆ, ଆମେ କିଛି ନୁହଁ, ଆମର ଏତେ ପୁରପ୍ରତି ଏତେ ସ୍ନେହ ନାହିଁ, ସେ ଯେଉଁଭଳି ଭାବରେ ଦେଖିଲା ରୋଲ୍ କଲା ଏଭଳି ଭାବରେ, ମୋର ପୁଅ କହିକିରି ଏଇଭଳି ଭାବରେ ଏଭଳି ଭାବରେ କଲା, କିନ୍ତୁ ଏ ଯେଉଁ ରୋଲ୍ କରିଦେଲା ସେଇଥିରେ ଭଗବାନ ତା ଉପରେ ସନ୍ତୁଷ୍ଟ ହେଇଗଲେ। ଏ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଇଏ ଉଦ୍ଧବ କହିଛନ୍ତି ବିଦୁରଙ୍କୁ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି, ଅହୋ ବାକି ଜଙ୍ଗ ସ୍ତନ କାଳକୂଟଂ जिघांसया पायदपीय साध्वी लेभे गतिं धातुचितां कृतोऽन्यं कंगवा दयालुं शरणं व्रजेम। ये श्लोकटी अति गुरुत्वपूर्ण। ये सुखदेव गोस्वामी जे ध्यान करुथिले से जितेबाला शुणिले श्लोकटी से ध्यान को बंद करदे निजी को धिक्कार कले ढिंग में मती मोर मती को धिक् मुझे समय नष्ट करदेली ब्रह्मचिंतन कहीकि आसिकी पिता शुणिले भागवतम पिता पठे अन्य शिष्य मानक यू श्लोक को देकर पठे से सब श्लोक आवृत्ति करुणिले शुणिकी से आसिले भागवत अध्ययन कले। ये श्लोक बहुत गुरुत्वपूर्ण श्लोक। पुतना को से हत्या करना आउ किए दयालु व्यक्ति अच्छा जो एत असाधु व्यक्ति थिला पुतना अहो बकी बकार भौणी बक बकसुर अघसुर ये भौणी पुतना दुई भाई भौणी असुर जन्म नहीं पूर्वजन्म इतिहास सब अच्छी तेणु भगवान तर उद्धार है तेणु ये जो रही अहो बकी जो स्तन स्तन कालपट पुष बढ़ आ भगवान को हत्या करने आसला जिज्ञासा भी एत असाधु व्यक्ति था कि भगवान कौन कले ना माँ गति प्रदान कले तेणु आउ किए दयालु व्यक्ति अच्छा जहाँ शरण में आम जा भाव में उद्धव कौन ये गुरुत्वपूर्ण श्लोक यहाँ तेणु ये वर्तमान ये जो बेश श्रीधर स्वामी कौन टीकार भक्त बेश मात्रेण सद्गति दत्तवान इत्यर्थ केवल भक्त बेश से धारण कर तार अन्न कौन से योग्यता ना लास्ट को सीटा कहो आम से कह से तेणु से कौन कला मोर पुह मोर पुह कहीक निज कोड़ को नहींगला कैसे जन आचार्य कहते ये प्रकृत पूर्वजन्म जो भगवान बामन देव रूप से आसते बामन देव रूप से आसते बड़ी भौणी से थे किए कहते भौणी किए कहते कन्या जहाँ भी हो रत्नमाला रत्नमाला थे से देखिकी पिला को देखिकी ए बामन बामन बहुत सुंदर रूप देखिकी चिंता करते ये मोर गोटे पुह हाँ कि किंतु सी जोबले विराट रूप धारण कले विराट रूप धारण कले दुई पादर सब मापी ने से समय चिंता करूला ये भाया पिला मोर होते पुह होते मुझे हत्या करदे था भाव मनोभाव थी परिवर्तन होता कि भगवान दुईटा जाक मनोभाव पूरण कले से पुत्र रूप से माँ रूप से आसला पुत्र को हत्या करने स्तन्यपान करेला तेना से माँ भी होगला दुईटा जाक कथा से तार मनोभाव पूरण कले भगवान भगवान यही भाव अद्भुत कर्मा तेणु से जो रखिला पुह को कोड़े रखिला किभ भाव यथो उरगं सुप्त मबुदीर अद्युति साधारण तो लोक मैंने कौन करती राति गोटे दौड़ीटे पड़ थो समेत आरे गोटे साप समेत भय कर रजुधि रजुधि कहे रजु कह दौड़ी दौड़ी बुद्धि से मैंने भावे साप बोली उरग उरग सप्त सुप्त रजु साप को मानने कौन गोटे डोरटे पड़ थो दौड़ीटे पड़ थो रात देख साप बोली भय कर समझे कि हा केस ओरटा भगवान अच्छे सर्प काल सर्प समस्त को दर्शन करेंगे जो मैंने भगवान को शरण में नजे कि ये भाविला गोटे दौड़ीटे बोली कोड़े नहीं स्तन्यपान करने बसला जिते बड़े भगवान तां तीक्षण चित्ता मतिवाम चेष्टिता भिक्षातरा कोश परिच्छदाशिवत वर स्त्रिय तत्प्रभवया चर्शते निरीक्षमाणे जननी यतिष्ठता समस्त देखुंट से समय तीक्षण चित्त मतिवाम चेष्टिता बहुत सुंदर चेष्टा करदय हूँ किभली भाव बहुत कठिन क्षीरधार भाई कठिन भिक्षातरा कोश परिच्छदाशिवत जमी कोश जो रही बहुत सुंदर देखा तार खोलटा कि भितर रही खंडा रही हत्या करदेव काटिदेव से से भाई भाव स्त्री थी सी भर स्त्री तत्प्रभया चर्शिते ये सुंदर देखा जा निरीक्ष मणे जननी यथिष्टता तेणु जननी जो रही भाविले ये गोटे सुंदर स्त्री बोली भाविकी देदेले ना परीक्षित महाराज भावुंत केमी दे रही माँ से रही ଯଶୋଦା ରହିଛନ୍ତି, ଆଉ ଇଏ ମଧ୍ୟ ରହିଛନ୍ତି, ରୋହିଣୀ ରହିଛନ୍ତି, କେମିତି ତାଙ୍କୁ ଦେଲେ ନା ଏଇଭଳି ଭାବରେ ମନର ଭାବକୁ ଦେଖି ପରୀକ୍ଷିତ ମହାରାଜଙ୍କ ମନର ଭାବକୁ ଚିନ୍ତା କରି ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହୁଛନ୍ତି। ତେଣୁ ନେଇଗଲା ତସ୍ମିନ୍ ସ୍ତନ ଦୁର୍ଜର ବୀର୍ଯ୍ୟମୂଲବଣ ଘୋରାଙ୍କ ମାଦାୟ ଶିଶୁ ଦଧାବଥ ଗାଢ଼ କରାଭ୍ୟାଂ ଭଗବାନ ପ୍ରପିଡ଼୍ୟ ତତ୍ ପ୍ରାଣୈ ସମଂ ରୋଷ ସମନ୍ୱିତ ପିବତ। ଭଗବାନ ଏଇଭଳି ତସ୍ମିନ୍ ସ୍ତନ ଦୁର୍ଜର ଭଗବାନଙ୍କର ହେଉଛି ଅଷ୍ଟର ବଳ, ଏଣାଚାର୍ଯ୍ୟ କହିଛନ୍ତି ହେଉଛି ଅଷ୍ଟର ବଳ ଭଗବାନ ଦେଖେଇଲେ ଛଅ ଦିନରେ ହେଉଛି ଭଗବାନ ଅଷ୍ଟର ବଳ ଗୋଟେ କ୍ରେନ୍ ଠାରୁ ଆହୁରି ଅଧିକ ଥିଲା ଅଷ୍ଟର ବଳ। ତସ୍ମିନ୍ ସ୍ତନ ଦୁର୍ଯ୍ୟର ବୀର୍ଯ୍ୟ ମୂଲବଣ ଯେଉଁ ଧାରଣ କରିଥିଲା ବହୁତ ହଳାହଳ ବିଷ ରଖିଥିଲା, କିନ୍ତୁ ଭଗବାନ ସେ ଯେଉଁ ଘୋର ଅଙ୍କ ମାଦା ଶିଶୁ ଅର୍ଦ୍ଧଦାବଥ ଶିଶୁକୁ ଯେତେବେଳେ ଅଙ୍କକୁ ନେଇଗଲେ ଭଗବାନ କ'ଣ କଲେ ଗାଢ଼ କରାଭ୍ୟାମ ଭଗବାନ ପ୍ରପିଡ଼୍ୟ ତତ୍ ଛୋଟ ଛୋଟ ହାତରେ ସେଇ ହାତରେ କରାଭ୍ୟାମ ହାତରେ କ'ଣ କଲେ ତାର ସ୍ତନକୁ କ'ଣ ଚାପି ଧରିଲେ ପ୍ରପିଡ଼୍ୟ ତତ୍ ପ୍ରାଣୀ ସମ ରୋଷ ସମନ୍ୱିତ ପିବତ୍ ତାର ଯେଉଁ ପ୍ରାଣକୁ ପିଇଦେଲେ ପ୍ରାଣକୁ ପିଇଦେଲେ ରୋଷ କ୍ରୋଧରେ ଭଗବାନ କ୍ରୋଧରେ ସମନ୍ୱିତ ଅପିବତ୍ ଭଗବାନ ପାନ କରିଦେଲେ। କେତେଜଣ ଆଚାର୍ଯ୍ୟ କୁହନ୍ତି ଭଗବାନ କାହିଁକି ପାନ କରିବେ, ରୁଦ୍ର ଆସିଗଲେ ଭଗବାନ ଚିନ୍ତା କଲେ ବିଶ୍ୱପାନ କରିବା ରୁଦ୍ରଙ୍କର କାମ, ମୁଁ କାହିଁ ବିଶ୍ୱ ମୁଁ ସ୍ତନ୍ୟପାନ କରିବି, ତେଣୁ ରୁଦ୍ର ଆସି ପହଞ୍ଚିକିରି ସେ ତାର ନେଇଗଲେ ପ୍ରାଣକୁ ନେଇଗଲେ। ଏଇଭଳି ଭାବରେ ଯେତେବେଳେ ସିଏ ଛଟପଟ ହେଲା ସା ମୁଞ୍ଚ ମୁଞ୍ଚ ଅଳମ୍ବିତ ପ୍ରଭାକିଣୀ ନିଷ୍ପିଡ଼୍ୟ ମାନା କ୍ଷୀଳ କ୍ଷୀଳଜୀବ ମର୍ମଣି ବିବୃତ୍ୟ ନେତ୍ରେ ଚରଣ ଭୁଜୌ ମୁହୁ ପ୍ରସନ୍ନ ଗାତ୍ରା କ୍ଷିପତି ରୁରୋଧ। ଛଟପଟି ହେଲା ଛଟପଟି ହେଲା ମୁଞ୍ଚ ମୁଞ୍ଚ ମୋତେ ଛାଡ଼ ଛାଡ଼ ଏଇଭଳି ଭାବରେ କହିକିରି ଅଳମ୍ବ ଅଳମ୍ବ ବହୁତ ହେଇଗଲା ବହୁତ ହେଇଗଲା। ଭଗବାନ ଯାହାକୁ ଥରେ ଧାରଣ କରିବା କ'ଣ ଛାଡ଼ିବେ, ଏ ଭଗବାନ ବ୍ରତ। ତେଣୁ ପ୍ରଭାସିନୀ ଏଇଭଳି ଭାବରେ କହୁଥିଲେ ନିଷ୍ପିଡ଼୍ୟମାନ ଅଖିଳ ଜୀବ ମର୍ମଣି, ଭଗବାନ ଅଖିଳ ଜୀବ ସିଏ ତାର ମର୍ମକୁ ପୀଡ଼ା ଦେବା ପାଇଁ ଆରମ୍ଭ କଲେ। ବିବୃତ୍ତି ନେତ୍ର ନେତ୍ର ବାହାରି ପଡ଼ିଲା, ଚରଣ ଭୁଜଉ ମୁଁ ଚରଣ ଭୁଜ ଏସବୁ ସବୁ ବାହାରି ସବୁ ସବୁ ମାୟା ଥିଲା, ମାୟା ବେଶ ଧାରଣ କରିଥିଲା ନା, ବହୁତ ସୁନ୍ଦର ହେଇଥିଲା ଅପସରା ହେଇଥିଲା। ପ୍ରସନ୍ନ ଘାତ୍ରା କ୍ଷିପତି ରୁରୋଧ ଛାଡ଼ିବା ପାଇଁ ଚେଷ୍ଟା କଲା, ତାର ଶରୀର ସବୁ ଝାଳ ବୋହି ପଡ଼ିଲା, ପ୍ରସନ୍ନ ଘାତ୍ରା ରୋଦନ କରିବା ପାଇଁ ଆରମ୍ଭ କଲା। ଭଗବାନ ତାକୁ ନେଇଗଲେ, ଉଠେଇକି ନେଇଗଲା, ଆଉ ସେଠି ହତ୍ୟା କଲେଣି ଛଅ ଅଠର ମାଇଲର କଥା, ଅଠର କିଲୋମିଟର କଥା, ତେଣୁ ତାକୁ ଉଡ଼େଇକି ନେଇଗଲେ ଉପରକୁ ନେଇଗଲେ ଭଗବାନ, ସେ ଉଡ଼ିବା ପାଇଁ ଚାହୁଁଥିଲେ ଭଗବାନ ମୋତେ ନେଇଗଲେ, ନେଇକିରି ତାକୁ ଏଇଭଳି ଭାବରେ ତସ୍ୟା ସୁନେନିତା ଗଭୀର ହଂସହଂସା ସାଦେ ମହି ଦୌଶ ଚଚାଳ ସଗ୍ରହା ରସାଦ ଶସ୍ୟ ପ୍ରତିନିଧିରେ ଜନା ପିତୁ ଖିତୁ ବଜ୍ର ନିପାତ ସଂକୟା। ଏଇଭଳି ଭାବରେ ନେଇକିରି ଗୋଟେ ବ୍ରଜର ବାହାରେ ଗୋଟେ ରହିଛି, ବ୍ରଜ ଏବଂ ମଥୁରା ଭିତରେ ଯେଉଁ ରହିଛି ସେଇଟା କଂସର ବଗିଚା ଥିଲା ବୋଲି କୁହାଯାଏ, ସେ ବଗିଚାରେ ତାକୁ ଲ୍ୟାଣ୍ଡିଂ କରେଇଲେ ଭଗବାନ। ଅଠର କିଲୋମିଟର ଏସବୁ ରହିଛି, ସମସ୍ତେ ସମସ୍ତେ ସବୁ ଭୟ କରିଗଲେ, ଇଏ ହେଇଗଲା, ଏସବୁ ରହିଲା, ବହୁତ କଥା ରହିଛି। ତେଣୁ ନେଇଗଲେ, ବିରାଟ ରୂପ ଧାରଣ କଲା, ସମସ୍ତେ ଭୟ କରିଗଲେ, ତେଣୁ ତାକୁ ସେଇଭଳି ଭାବେ ସେଠି ପକେଇଲେ, ସେଇଠି ପୁରେଇ ପକେଇଲେ। ଏମାନେ ସବୁ ତାଙ୍କ ପଛେ ପଛେ ଯାଉଛନ୍ତି, ଏମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କ'ଣ କ'ଣ ହେଲା, ଛୋଟ ପିଲା ମୃତ୍ୟୁବରଣ କରିଗଲା, ଗୋଟେ ଅସୁରୀ ଆସିଥିଲା, ରାକ୍ଷସୀ ଆସିଥିଲା, ଏଇଭଳି ଭାବରେ କିଏ କ'ଣ ସବୁ ଚିନ୍ତା କରୁଛନ୍ତି, ସ୍ତ୍ରୀଲୋକମାନେ ପୁରୁଷମାନେ ଏମିତି ସବୁ ଧାଉଁଛନ୍ତି, ସେ ପଛେ ପଛେ ଧାଉଁଛନ୍ତି। ଏଇଭଳି ଭାବରେ ଯେତେବେଳେ ପହଞ୍ଚିଗଲେ ଦେଖିଲେ ସେ ଗୋଟେ ବିରାଟ ସବୁ ରହିଛି, ତାର ସବୁ ବର୍ଣ୍ଣନା କରାଯାଇଛି, ଆଉ ସମୟ ହେଇଗଲାଣି, ସବୁ କିଭଳି ଭାବରେ ରହିଛି ନା, ରାକ୍ଷସୀର ମୁଖ ଲଙ୍ଗଳ ଅଗ୍ରଭାଗ ପରି ତୀକ୍ଷ୍ଣ ଦନ୍ତ ବିଶିଷ୍ଟ ଥିଲା, ନାସାରନ୍ଧ୍ର ପର୍ବତ ଗୁହା ପରି ଗଭୀର ଥିଲା, ସ୍ତନଦ୍ୱୟ ପର୍ବତ ଶିଖରଚ୍ୟୁତ ପ୍ରସ୍ତରଖଣ୍ଡ ପରି ଥିଲା, କେଶରାଜି ବିକ୍ଷିପ୍ତ ତାମ୍ରବର୍ଣ୍ଣ ଥିଲା, ଆଖିକୋଟର ଅନ୍ଧକୂପ ପରି ଗଭୀର ଥିଲା, ଜଘନଦ୍ୱୟ ନଦୀତଟ ପରି ଭୀଷଣ ଥିଲା, ବାହୁ ଉରୁ ଓ ପଦଯୁଗଳ ବିଶାଳ ସୁତି ପରି ଉଦରଟି ଜଳଶୂନ୍ୟ ହ୍ରଦ ପରି ଥିଲା। ଇତିମଧ୍ୟରେ ଏଇଭଳି ଭାବରେ ସେ ମୃତ୍ୟୁବରଣ କଲା, କିନ୍ତୁ ସମସ୍ତେ ଭାବିଲେ ଆମ ପୁତ୍ର ଚାଲିଗଲା, ଆମ ପୁତ୍ର ଚାଲିଗଲା, ଏଇଭଳି ଭାବରେ ରୋଦନ କରୁଛନ୍ତି, କିନ୍ତୁ ଜଣେ ଦେଖିଦେଲେ ସେ ଉପରେ ଦେଖିଲେ ଆରେ ପିଲାଟା ଖେଳୁଛି ତ ସ୍ତନ ପାଖରେ ଖେଳୁଛି, ପ୍ରଭୁପାଦ ଚିତ୍ର କାଟୁଛନ୍ତି, ଚିତ୍ର ଦେଖିବେ ଏସବୁ ରହିଛି ଚିତ୍ରରେ ସବୁ ପ୍ରଭୁପାଦ ସବୁ ଦେଖୁଛନ୍ତି ନା, ସେ ସବୁ ଜାଣିପାରୁଥିଲେ, ଭଗବାନଙ୍କର ଭକ୍ତ ଏସବୁ ଜାଣୁଥିଲେ, ତେଣୁ ସେଇଟାକୁ ସେ ଚିତ୍ରରେ ଆଙ୍କିଛନ୍ତି। ସେ କିଭଳି ଭାବରେ ସେ ଚିତ୍ର କରିଥିଲେ ସେଇଟା ପ୍ରଭୁପାଦ ମହାରାଜ ତାଙ୍କୁ କହିଛନ୍ତି, ତାଙ୍କର ଭକ୍ତମାନଙ୍କୁ ତାଙ୍କ ଶିଷ୍ୟମାନଙ୍କୁ ସେମାନେ ସବୁ ଆଙ୍କିଛନ୍ତି ଏଇଭଳି ଭାବରେ ସ୍ତନରେ ସେ ଖେଳୁଥିଲେ। ତେଣୁ ଇଏ କ'ଣ କଲେ, ଗୋପୀମାନେ ଆଉ ଅନ୍ୟମାନେ ମିଶିକରି ତାହାର ଶରୀର ଉପରେ ଚଢ଼ିଗଲେ, ଆମ ପର୍ବତ ଚଢ଼ିଲା ଭଳିଆ ଚଢ଼ିକରି ପିଲାକୁ ଉଦ୍ଧାର କଲେ। ପିଲାର କିଛି ହେଇନି, ଆଶ୍ଚର୍ଯ୍ୟ, ପିଲାର କିଛି ହେଇନି। ତେଣୁ ତାକୁ ନେଇକରି ତାକୁ ସବୁ ବିଭିନ୍ନ ମନ୍ତ୍ର ମାଧ୍ୟମରେ ଗୋମୂତ୍ର ଗୋରାଞ୍ଜ ଏଇସବୁ ଦ୍ୱାରା ତାକୁ ସବୁ କରୁଛନ୍ତି, ତାକୁ ରକ୍ଷା କରୁଛନ୍ତି, ମାଆ ତାକୁ ନେଇକି ସ୍ତନ୍ୟପାନ କରୁଛନ୍ତି। ଏହିଭଳି ଭାବରେ ଶିଶୁ ଭାବିଲେ ଭଗବାନଙ୍କର ନାରାୟଣଙ୍କର କୃପାରୁ ଇଏ ରକ୍ଷା ପାଇଗଲା, ଏହିଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ତାକୁ ନେଇକରି ପିଲାକୁ ନେଇକରି ଘରକୁ ଗଲେ, ତେଣୁ ଏଇ ଯେଉଁ ରହିଛି ବିରାଟ ଅସୁରୀ, ତାକୁ କ'ଣ କରାଯିବ, ତା ସବୁ ଶରୀରକୁ କୁରାଡ଼ି ଫୁରାଡ଼ି ଆଣିକି ତାକୁ କଟାକଟି କରିକିରି ତାକୁ ବିଭିନ୍ନ ମାନଙ୍କର ସବୁ ଇଏ କରିକିରି ସବୁ ତାକୁ ଦାହ କରୁଛନ୍ତି। ତେଣୁ ଯେତେବେଳେ ଆସିଲେ ନନ୍ଦ ମହାରାଜ ଯେତେବେଳେ ଆସୁଛନ୍ତି, ସେହି ସମୟରେ ଏ ଯେଉଁ ଦାହକ ସ୍ନା କ'ଣ ହେଉଛି କ'ଣ ଜଳାଯାଉଛି, ତାହାର ଶରୀରରୁ ଅପୂର୍ବ ଅଗୁରୁ ସୁଗନ୍ଧି ଆସୁଛି, ଅଗୁରୁ ସୁଗନ୍ଧି ଆସୁଛି, ଗନ୍ଧ ହେଉନାହିଁ, ଗନ୍ଧ ହେଉ ଯେମିତି ଚନ୍ଦନ ଅଗୁରୁ ଏଇଭଳି ଭାବେ ଆସ ହେଉଛି। ସେମାନେ ଚିନ୍ତା କରୁଛନ୍ତି କ'ଣ ସ୍ୱର୍ଗର ଇନ୍ଦ୍ରଙ୍କର ସବୁ ରହିଛି ସବୁ ଅଗୁରୁ ଫଗୁରୁ ଲଗାନ୍ତି, ସେଇଟା ଆସିଲା କି, ବା ସୁତଳ ଲୋକରୁ ଅଗୁରୁ ସବୁ ଆସିଲା କି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଏଣେ ତ ଭୟ କରି କରିକି ଆସୁଥିଲେ, ଏଣେ ଯେତେବେଳେ ଦେଖିଲେ ଏଇଭଳି ଭାବରେ ଘଟଣା, କହିଲେ ଇଏ ବସୁଦେବ ଇଏ ସାମାନ୍ୟ ଲୋକ ନୁହନ୍ତି, ଇଏ ଜଣେ ସବୁ ଜାଣନ୍ତି, ଭବିଷ୍ୟତ କଥା ଜାଣନ୍ତି, ଏଇଭଳି ଭାବରେ ବସୁଦେବଙ୍କୁ ପ୍ରଶଂସା କରୁଛନ୍ତି। ଆଉ ପୁଅକୁ ନେଇକରି ନେଇକରି ତାକୁ ଚୁମ୍ବନ କଲେ ନନ୍ଦ ମହାରାଜ, ଏଇଭଳି ଭାବରେ ଏ ଗୋଟିଏ ଲୀଳା ବିସ୍ତାର ଭାବରେ ଅଛି, ଆମର ସମୟ ହୋଇଯାଇଛି, ଆମେ ଆଉ ସଂକ୍ଷେପରେ ବର୍ଣ୍ଣନା କରିବା। ଖାଲି ଅନ୍ତିମରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ଶ୍ଳୋକରୁ ଏ ଅଧ୍ୟାୟରୁ ଶିକ୍ଷା ହେଉଛି ଏଇଟା, ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଧିରାସନା ଜିଘାଶୟା ବିହରେ ସ୍ତନଙ୍ଗତ୍ୱାପସଦ୍ଗତି କିଂ ପୁନଃ ଶ୍ରଦ୍ଧା ଭକ୍ତ୍ୟା କୃଷ୍ଣାୟ ପରମାତ୍ମନେ ଯଚ୍ଛନ୍ ପ୍ରିୟତମ କିଂ ନୁ ରକ୍ତା ତନ୍ମାତରୁ ଯଥା। ଦେଖ ପୁତନାର ସବୁ ପ୍ରକାର କୌଣସି ଯୋଗ୍ୟତା ନଥିଲା ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ପୁତନା ତାର ସବୁ ପ୍ରକାର ଅଯୋଗ୍ୟତା କ'ଣ ଥିଲା, ନମ୍ବର ୱାନ୍ ଥିଲା ଲୋକବାଳାଗ୍ନି, ଛୋଟ ପିଲାମାନଙ୍କୁ ସେ ହତ୍ୟା କରୁଥିଲା, ଆମର କୁହାଯାଉଛି ନା ନୋ ମିଟ୍ ଇଟିଂ ନୋ ଏସବୁ କୁହାଯାଉଛି ନା, ଏସବୁ ଭଗବାନଙ୍କୁ ପାଇବା ପାଇଁ ଏସବୁ ରହିଛି, ଜୀବିତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା ଏସବୁ ରହିଛି, ଯୋଗ୍ୟତା ଦରକାର। କିନ୍ତୁ ଆହାର କ'ଣ ଯୋଗ୍ୟତା ଥିଲା, ବାଳ ଛୋଟ ପିଲାମାନଙ୍କୁ ହତ୍ୟା କରୁଥିଲା, ରାକ୍ଷସୀ ରାକ୍ଷସୀ କୋଳରେ ଜାତ ହେଇଥିଲା, ବହୁତ ଉନ୍ନତ କୋଳରେ ମଧ୍ୟ ଜାତ ହେଇନଥିଲା, ରୁଧିରାସନା ତାର ଖାଦ୍ୟ ଥିଲା ମିଟ୍ ଇଟିଂ ବ୍ଲଡ୍ ଡ୍ରିଙ୍କିଂ ରୁଧିରାସନା, ଏବଂ ଜିଘାଶୟା ବି ହରାଏ ତାର ମାନେ ଏତେ ସବୁ ଅସୁବିଧା ସତ୍ତ୍ୱେ ମନେକର ଯଦି ଗୋଟେ ଭଲ ମନବାଞ୍ଛା ନେଇକି ଯଦି ଆସିଥାନ୍ତା ତାର ଗୋଟେ କଥା ନା, ହରିଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଜିଘାଶୟା ବି ହରେ, କିନ୍ତୁ ସ୍ତନଙ୍ଗ ତ୍ୱାପସଦ୍ଗତି କେବଳ ସ୍ତନ ପ୍ରଦାନ କରିଥିଲା, ଏଇ ଗୋଟିଏ ଭଲ ଗୁଣ ତାର ଥିଲା, ଯଦିଓ ସ୍ତନରେ କାଳପଟ ବିଷ ଥିଲା କିନ୍ତୁ ସେ ଦେଇଥିଲା, ଏ ମାଆଙ୍କର ଗତି ପ୍ରାପ୍ତ ହେଲା, ସେ ସଦ୍ଗତି କହିଲେ ମାଆଙ୍କର ଗତି ପ୍ରାପ୍ତ ହେଲା। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି କିଂ ପୁନଃ ଶ୍ରଦ୍ଧା ଭକ୍ତ୍ୟା କୃଷ୍ଣାୟ ପରମାତ୍ମନେ ଯଚ୍ଛନ୍ ପ୍ରିୟତମ କିଂ ନୁ ରକ୍ତା ତନ୍ମାତରଂ ଯଥା। ଆଉ ସେମାନଙ୍କ କଥା କ'ଣ କହିବା, କିଂ ପୁନଃ ଏ କୌମୁଦିକ ନାୟକ କ'ଣ ତାଙ୍କ କଥା କହିବା, ଯେଉଁମାନେ ଶ୍ରଦ୍ଧାର ସହିତ ଭକ୍ତିରେ କୃଷ୍ଣଙ୍କୁ ପରମାତ୍ମାଙ୍କୁ ପ୍ରିୟତମ ବସ୍ତୁ ପ୍ରଦାନ କରନ୍ତି ତାଙ୍କ କଥା ଆଉ କ'ଣ କହିବ, ରକ୍ତା ତନ୍ମାତରଂ ଯଥା, ଯେଉଁଭଳି ଭାବରେ ତନ୍ମାତରୁ ଯଦିଓ ତାଙ୍କର ଜଣେ ମା, କିନ୍ତୁ ଭଗବାନ ଗୋଟେ ଲୀଳା କରିଥିଲେ, ଏ ଲୀଳାଟି ଆସିବ, ଭଗବାନ ଯେତେବେଳେ 5 ବର୍ଷରେ ହେଇଥିଲେ ସେ ଲୀଳାଟି ଆସିବ, ବ୍ରହ୍ମା ତାଙ୍କର ସାଙ୍ଗ ବାଳକମାନଙ୍କୁ ଏବଂ ବାଛୁରୀମାନଙ୍କୁ ସବୁ ଚୋରେଇକି ନେଇଯିବେ, ଭଗବାନ ନିଜକୁ ବିସ୍ତାର କରିଦେବେ, ଯେତେ ସଂଖ୍ୟକ ସାଙ୍ଗ ବାଳକ ଥିଲେ ଯେତେ ସଂଖ୍ୟକ ବାଛୁରୀ ଥିଲେ ଭଗବାନ ନିଜକୁ ବିସ୍ତାର କରି ସେତିକି ସଂଖ୍ୟକ ମାଆଙ୍କର ସ୍ତନ୍ୟପାନ କରିଥିଲେ, ତନ୍ ମା ତରଙ୍ଗ ବହୁବଚନରେ କୁହାଯାଇଛି। ସେମାନଙ୍କର କ'ଣ ଗତି ହେବ? ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କୁ ଶ୍ରଦ୍ଧାର ସହିତ ଆଉ ଭକ୍ତିର ସହିତ କୃଷ୍ଣଙ୍କୁ ପରମାତ୍ମାଙ୍କୁ ଯଦି ଆମର ପ୍ରିୟତମ ବସ୍ତୁକୁ ଦେବା ତାହେଲେ କ'ଣ ଆମର ଫଳ ନ ହେବ? ଏଇଭଳି ଭାବରେ ଏ ଅଧ୍ୟାୟର କଥା ରହିଛି, ଆମେ ତାଙ୍କ ଉପରେ ବର୍ଣ୍ଣନା କଲେ ପୁତନାବଦ୍ଧ ଲୀଳା। जय श्रीमद् भागवतम की जय श्री गोपाल महाराज की जय श्री गुरुदेव की समवेत गौर भक्त की। निताई गोत्रमानंदे।